ନମସ୍କାର, ମୋ ନାଁ ବିଷ୍ଣୁପ୍ରିୟା ନାୟକ। ମୁଁ ସତ୍ୟନଗର 64 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ଡ୍ରେନ୍ର ଅସୁବିଧା ରହୁଛି। ଡ୍ରେନ୍ ଯେହେତୁ ଯାଇଛି, ଡ୍ରେନ୍ ଉପରେ ସମସ୍ତେ ଘରର ପାହାଚ ସବୁ କରିଦେଇଛନ୍ତି, ସଫା ଠିକ ହେଇପାରୁନି। ଅଳିଆ ମଳିଆ ଚାରିଆଡେ ଗଦା ହେଇକିରି ରହୁଛି। ତାପରେ କୁକୁର କୁକୁର ଚାରିଆଡେ ବହୁତ ହଇରାଣ ହେବାକୁ କରୁଛନ୍ତି। ଆମେ ବହୁତ ଅସୁବିଧାର ସମ୍ମୁଖୀନ ହଉଛୁ। ଦୟାକରି ତାର କିଛି ବନ୍ଦୋବସ୍ତ କରନ୍ତୁ। ଆଉ ଡ୍ରେନ୍ଟା ବି ଆମର ଅପରିଷ୍କାର ହେଇକି ରହୁଛି, ଯେହେତୁ ବର୍ଷା ଦିନ ଡେଙ୍ଗୁ ସମସ୍ୟା ଚାରିଆଡେ ଲାଗିକି ରହିଛି। ବର୍ଷା ଗୁଡା ପ୍ରବଳ ଜୋରରେ ହଉଛନ୍ତି। ଆଉ ଜଲ୍ଦି ଟିକେ ଯଥାଶୀଘ୍ର ଆପଣଙ୍କ ଯଦି ସମ୍ଭବ ହଉଛି, ତାହେଲେ ଡ୍ରେନ୍ଟା ସଫା କଲେ ଆମେ ଚିର ଉପକୃତ ହବୁ।